हेलो,
क्या है और डिटेल्स क्या है बताओ। यस बैंक में अकाउंट है तो बताओ क्या है आपके पास।
मैं विजय बोल रहा हूँ स्टैशफिन।
हेलो।
मैं विजय बोल रहा हूँ स्टैशफिन से।
हाँ,
आपके पर्सनल लोन का थोड़ा अमाउंट ड्यू है, ₹29,447, जो 24 महीनों से बाकी है।
The person you are speaking with has put your call on hold. Please stay on the line. ଆପଣ ଯେଉଁ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି ସେ ଆପଣଙ୍କ କଲ୍କୁ ହୋଲ୍ଡରେ ରଖିଛନ୍ତି। ଦୟାକରି କିଛି ସମୟ ଲାଇନରେ ରୁହନ୍ତୁ। ଆପ ଜିସ୍ ବ୍ୟକ୍ତି ସେ ବାତ କର ରହେ ହେଁ ଉସନେ ଆପକି କଲ୍କୁ ହୋଲ୍ଡ ପେ ରଖା ହେ। କୃପୟା ଲାଇନ ପର ବନେ ରହେଁ। ଦ ପର୍ସନ ୟୁ ଆର ସ୍ପିକିଂ ୱିଥ୍ ହାଜ୍ ପୁଟ୍ ୟୋର କଲ୍ ଅନ୍ ହୋଲ୍ଡ। ପ୍ଲିଜ୍ ଷ୍ଟେ ଅନ୍ ଦ ଲାଇନ। ଆପଣ ଯେଉଁ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି ସେ ଆପଣଙ୍କ କଲ୍କୁ ହୋଲ୍ଡରେ ରଖିଛନ୍ତି। ଦୟାକରି କିଛି ସମୟ ଲାଇନରେ ରୁହନ୍ତୁ। ଆପ ଜିସ୍ ବ୍ୟକ୍ତି ସେ ବାତ କର ରହେ ହେଁ ଉସନେ ଆପକି କଲ୍କୁ ହୋଲ୍ଡ ପେ ରଖା ହେ। କୃପୟା ଲାଇନ ପର ବନେ ରହେଁ। ଦ ପର୍ସନ ୟୁ ଆର ସ୍ପିକିଂ ୱିଥ୍ ହାଜ୍ ପୁଟ୍ ୟୋର କଲ୍ ଅନ୍ ହୋଲ୍ଡ। ପ୍ଲିଜ୍ ଷ୍ଟେ ଅନ୍ ଦ ଲାଇନ୍। ଆପଣ ଯେଉଁ ବ୍ୟକ୍ତିଙ୍କ